ଓମ୍ ଶାନ୍ତି। 3 ଜୁଲାଇ 2025 ମସିହାର ସାକାର ମହାବାକ୍ୟ ମିଠେ ବଚ୍ଚେ। ଏହି ବେହଦ ଅର୍ଥାତ୍ ଅବିନାଶୀ ନାଟକରେ ତୁମେମାନେ ବିଚିତ୍ର କଳାକାର ଅଟ। ଏହା ହେଉଛି ଅନାଦି ନାଟକ, ଏଥିରେ କିଛି ବି ବଦଳି ପାରିବ ନାହିଁ। ପ୍ରଶ୍ନ, ବୁଦ୍ଧିମାନ ଦୂରାଦେଶୀ ଅର୍ଥାତ୍ ଦୂରଦୃଷ୍ଟି ସମ୍ପନ୍ନ ସନ୍ତାନମାନେ ହିଁ କେଉଁ ଗୃହ ରହସ୍ୟକୁ ବୁଝିପାରନ୍ତି? ଉତ୍ତର, ମୂଳ ବତନରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଡ୍ରାମାର ଆଦି ମଧ୍ୟ ଅନ୍ତର ଯେଉଁ ଗୃଢ ରହସ୍ୟ ରହିଛି ତାହା ଦୂରଦୃଷ୍ଟି ସମ୍ପନ୍ନ ସନ୍ତାନମାନେ ହିଁ ବୁଝିପାରିବେ। ସୃଷ୍ଟି ରୂପୀ ବୃକ୍ଷର ବୀଜ ଏବଂ ବୃକ୍ଷର ସମ୍ପୂର୍ଣ୍ଣ ଜ୍ଞାନ ସେମାନଙ୍କର ବୁଦ୍ଧିରେ ରହିଛି। ସେମାନେ ଜାଣିଛନ୍ତି ଯେ ଏହି ବେହଦର ନାଟକରେ ଆତ୍ମା ରୂପୀ କଳାକାର, ଯିଏକି ଏହି ଶରୀର ରୂପୀ ବସ୍ତ୍ରକୁ ଧାରଣ କରି ଅଭିନୟ କରୁଛି, ତାହାକୁ ସତ୍ୟଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ଅଭିନୟ କରିବାକୁ ହେବ। କୌଣସି ବି ପାର୍ଟ ଧାରି ନାଟକ ମଝିରୁ ଘରକୁ ଫେରିଯାଇ ପାରିବେ ନାହିଁ। ଗୀତ, ତୁନେ ରାତ ଗବାଇ ଶୋକେ, ଓମ୍ ଶାନ୍ତି। ଏହି ଗୀତ ପିଲାମାନେ ଶୁଣିଲେ ତେବେ ଏଥିରେ କିଛିଟା ଅକ୍ଷର ଠିକ ଆଉ କିଛିଟା ଭୁଲ ବି ରହିଛି। ସୁଖ ବେଳେ ତ ଭଗବାନଙ୍କୁ ସ୍ମରଣ କରାଯାଇ ନଥାଏ, ଦୁଃଖକୁ ମଧ୍ୟ ନିଶ୍ଚିତ ଆସିବାକୁ ହେବ। ଦୁଃଖ ହେଲେ ହିଁ ତ ବାବାଙ୍କୁ ସୁଖ ଦେବା ପାଇଁ ଆସିବାକୁ ପଡିବ। ମିଠା ମିଠା ସନ୍ତାନ ମାନଙ୍କୁ ଜଣା ଅଛି ଯେ ଏବେ ଆମେ ସୁଖଧାମକୁ ଯିବା ପାଇଁ ପାଠ ପଢୁଛୁ। ଶାନ୍ତିଧାମ ଏବଂ ସୁଖଧାମ, ପ୍ରଥମେ ମୁକ୍ତି ତାପରେ ଜୀବନ ମୁକ୍ତି। ଶାନ୍ତିଧାମ ଆତ୍ମାମାନଙ୍କର ଘର, ସେଠାରେ କୌଣସି ଅଭିନୟ କରାଯାଏ ନାହିଁ। ଅଭିନେତା ଘରକୁ ଚାଲିଯାଆନ୍ତି, ସେଠାରେ କେହି ଅଭିନୟ କରିନଥାନ୍ତି। ଅଭିନୟ ମଞ୍ଚ ଉପରେ କରାଯାଇଥାଏ, ଏହା ମଧ୍ୟ ମଞ୍ଚ ଅଟେ। ଯେପରି ହଦର ନାଟକ ହୋଇଥାଏ ଠିକ ସେହିପରି ଏହା ବେହଦର ନାଟକ ଅଟେ। ଏହାର ଆଦି ମଧ୍ୟ ଅନ୍ତର ରହସ୍ୟ ବାବାଙ୍କ ବ୍ୟତୀତ ଆଉ କେହି ବୁଝାଇ ପାରିବେ ନାହିଁ। ବାସ୍ତବରେ ଏହି ଯାତ୍ରା ଅଥବା ଯୁଦ୍ଧ ଅକ୍ଷର କେବଳ ବୁଝାଇବା ପାଇଁ କାମରେ ବ୍ୟବହାର କରିଥାନ୍ତି, ବାକି ଏଥିରେ ଯୁଦ୍ଧ ଆଦିର କିଛି କଥା ନାହିଁ। ଯାତ୍ରା ମଧ୍ୟ ଅକ୍ଷର ଅଟେ, ବାକି ଅର୍ଥ ହେଉଛି ବାବାଙ୍କୁ ମନେ ପକାଇବା। ମନେ ପକାଇ ପକାଇ ପାବନ ହୋଇଯିବା, ଏହି ଯାତ୍ରା ଏହିଠାରେ ହିଁ ପୂରଣ ହେବ। କେଉଁଠାକୁ ଯିବାର ନାହିଁ, ପିଲାମାନଙ୍କୁ ବୁଝାଯାଉଛି ଯେ ପବିତ୍ର ହୋଇ ନିଜ ଘରକୁ ଯିବାର ଅଛି। ଅପବିତ୍ର ତ ଯାଇପାରିବେ ନାହିଁ, ତେଣୁ ନିଜକୁ ଆତ୍ମା ଭାବିବାକୁ ହେବ। ମୋ ଆତ୍ମାରେ ସାରା ଚକ୍ରର ପାର୍ଟ ରହିଛି, ଏବେ ସେହି ପାର୍ଟ ପୁରା ହୋଇଗଲା। ବାବା ବହୁତ ସହଜ ରାୟ ଦେଉଛନ୍ତି, କହୁଛନ୍ତି କେବଳ ମତେ ମନେ ପକାଅ, ବାକି ତୁମେ ତ ଏହିଠାରେ ହିଁ ବସିଛ, କେଉଁଆଡେ ତ ଯିବାକୁ ପଡୁନାହିଁ। ବାବା ନିଜେ ଆସି କହୁଛନ୍ତି ମତେ ମନେ ପକାଅ, ତେବେ ତୁମେମାନେ ପାବନ ହୋଇଯିବ। ଲଢେଇର କିଛି କଥା ନାହିଁ, ନିଜକୁ ତମୁ ପ୍ରଧାନରୁ ଶତ୍ରୁ ପ୍ରଧାନ କରିବାର ଅଛି, ମାୟା ଉପରେ ବିଜୟ ପ୍ରାପ୍ତ କରିବାର ଅଛି। ପିଲାମାନେ ଜାଣୁଛନ୍ତି ଯେ 84 ଜନ୍ମର ଚକ୍ର ପୂର୍ଣ୍ଣ ହେବାର ଅଛି। ଭାରତ ଶତ୍ରୁ ପ୍ରଧାନ ଥିଲା, ସେଥିରେ ନିଶ୍ଚିତ ମନୁଷ୍ୟ ହିଁ ଥିବେ, ଭୂମି କଣ ବଦଳିବ? ଏବେ ତୁମେମାନେ ଜାଣୁଛ ଯେ ଆମେ ଶତ୍ରୁ ପ୍ରଧାନ ଥିଲୁ, ପୁଣି ତମ ପ୍ରଧାନ ହୋଇଗଲୁ, ଏବେ ପୁଣି ଶତ୍ରୁ ପ୍ରଧାନ ହେବାକୁ ହେବ। ମନୁଷ୍ୟମାନେ ଡାକୁଛନ୍ତି ମଧ୍ୟ ଆସି ଆମକୁ ପତିତରୁ ପାବନ କର, ପରନ୍ତୁ ସେ କିଏ ଅଟନ୍ତି, କିପରି ଆସନ୍ତି, କିଛି ଜାଣନ୍ତି ନାହିଁ। ଏବେ ବାବା ତୁମମାନଙ୍କୁ ବୁଦ୍ଧିମାନ କରିଛନ୍ତି। ତୁମେମାନେ କେତେ ଉଚ୍ଚ ପଦ ପ୍ରାପ୍ତ କରୁଛ, ସେଠାକାର ଗରିବ ମଧ୍ୟ ଏଠାକାର ସାହୁକାରଙ୍କ ଠାରୁ ବହୁତ ଧନବାନ ଅଟନ୍ତି। ଯଦିଓ କେତେ ବଡ଼ ବଡ଼ ରାଜାମାନେ ଥିଲେ, ତାଙ୍କ ପାଖରେ ଧନ ବହୁତ ଥିଲା, କିନ୍ତୁ ଭିକାରୀ ତ ଅଟନ୍ତି ନା। ଏମାନଙ୍କ ଠାରୁ ସେଠାକାର ସାଧାରଣ ପ୍ରଜା ମଧ୍ୟ ବହୁତ ଉଚ୍ଚ ହୋଇଥାନ୍ତି। ବାବା ପାର୍ଥକ୍ୟ ବତାଇ ଦେଉଛନ୍ତି। ରାବଣର ଛାଇ ପଡ଼ିବାରୁ ପତିତ ହୋଇଯାଇଛନ୍ତି, ନିର୍ବିକାରୀ ଦେବତାମାନଙ୍କ ଆଗରେ ନିଜକୁ ପତିତ କହି ମୁଣ୍ଡ ନୁଆଇଥାନ୍ତି। ବାବା ଏଠାକୁ ଆସିବା କ୍ଷଣି ଜଲ୍ଦି ଉଚ୍ଚକୁ ଚଢ଼େଇ ଦେଇଥାନ୍ତି। ଏହା ଗୋଟିଏ ସେକେଣ୍ଡର କଥା। ଏବେ ବାବା ଜ୍ଞାନର ତୃତୀୟ ନେତ୍ର ଦେଇଛନ୍ତି। ତୁମେ ପିଲାମାନେ ଦୂରଦୃଷ୍ଟି ସମ୍ପନ୍ନ ହୋଇଯାଉଛ। ଉପର ମୂଲ ବତନରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଡ୍ରାମାର ଚକ୍ର ତୁମମାନଙ୍କ ବୁଦ୍ଧିରେ ମନେ ରହିଛି, ଯେପରି ହଦର ଡ୍ରାମା ଦେଖିକରି ଆସି ଶୁଣାଇଥାନ୍ତି ନା। କଣ କଣ ଦେଖିଲେ, ସେ ସବୁ ଯାହା ବର୍ଣ୍ଣନା କରିଥାନ୍ତି, ସେ ସବୁ ବୁଦ୍ଧିରେ ଭରି ହୋଇ ରହିଥାଏ, ଆତ୍ମାରେ ଭର୍ତ୍ତି କରି ଆସିଥାନ୍ତି, ପୁଣି ଆସି ବର୍ଣ୍ଣନା କରିଥାନ୍ତି। ଏହା ପୁଣି ବେହଦର କଥା ଅଟେ। ତୁମ ପିଲାମାନଙ୍କ ବୁଦ୍ଧିରେ ଏହି ବେହଦ ଡ୍ରାମାର ଆଦି ମଧ୍ୟ ଅନ୍ତର ରହସ୍ୟ ରହିବା ଦରକାର, ଯାହାର ପୁନରାବୃତ୍ତି ହୋଇ ଚାଲିଛି। ଦୁନିଆର ହଦର ନାଟକରୁ ତ ଜଣେ ପାଠଧାରୀ ବାହାରିଗଲେ ତାଙ୍କ ବଦଳରେ ଅନ୍ୟ କେହି ଆସି ପାଠ କରିପାରିବେ। କାହାକୁ ବେମାରୀ ହେଲେ ତ ତାହା ବଦଳରେ ଅନ୍ୟ ଜଣକୁ ମିଶାଇଥାନ୍ତି। ଏହା ତ ଚୈତନ୍ୟ ଡ୍ରାମା ଅଟେ, ଏଥିରେ ଟିକିଏ ବି ଅଦଳ ବଦଳ ହୋଇପାରିବ ନାହିଁ। ତୁମେ ପିଲାମାନେ ଜାଣୁଛ ଯେ ଆମେ ସମସ୍ତେ ଆତ୍ମା ଅଟୁ। ଏହା ଶରୀର ରୂପୀ ବସ୍ତ୍ର ଅଟେ, ଯାହାଙ୍କୁ ପିନ୍ଧିକରି ଆମେ ବହୁତ ରୂପରେ ଅଭିନୟ କରୁଛୁ। ନାମ ରୂପ ଦେଶ ଚେହେରା ବଦଳି ଚାଲିଛି, ଅଭିନେତାଙ୍କୁ ନିଜର ଅଭିନୟ ତ ଜଣାଥାଏ ନା। ବାବା ପିଲାମାନଙ୍କୁ ଏହି ଚକ୍ରର ରହସ୍ୟ ତ ବୁଝାଇ ଚାଲିଛନ୍ତି। ସତ୍ୟଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ଆତ୍ମାମାନେ ଆସିଥାନ୍ତି, ପୁଣି ଯାଇଥାନ୍ତି, ପୁଣି ନୂଆ କରି ଆସି ପାଠ ବଜାଇଥାନ୍ତି। ଏହାକୁ ସମ୍ପୂର୍ଣ୍ଣ ରୂପେ ବୁଝାଇବାରେ ସମୟ ଲାଗିଥାଏ। ବୀଜରେ ଯଦିଓ ଜ୍ଞାନ ରହିଛି, ତଥାପି ମଧ୍ୟ ବୁଝାଇବାରେ ସମୟ ତ ଲାଗିଥାଏ ନା। ତୁମମାନଙ୍କର ବୁଦ୍ଧିରେ ସାରା ସୃଷ୍ଟିରୂପୀ ବୃକ୍ଷର ବୀଜ ଏବଂ ବିସ୍ତାରର ଜ୍ଞାନ ରହିଛି। ଯିଏ ଭଲ ବୁଦ୍ଧିବାନ ଅଟନ୍ତି, ସିଏ ବୁଝିଥାନ୍ତି ଯେ ଏହାର ବୀଜ ଶିବ ବାବା ଉପରେ ଅଛନ୍ତି। ଏହାର ଉତ୍ପତ୍ତି ପାଳନା ଏବଂ ସଂହାର କିପରି ହୋଇଥାଏ, ସେଥିପାଇଁ ତ୍ରିମୂର୍ତ୍ତି ଚିତ୍ର ଦେଖାଇଛନ୍ତି। ଏହି ଜ୍ଞାନ ଯାହାକି ବାବା ଦେଉଛନ୍ତି, ତାହା ଆଉ କେହି ମନୁଷ୍ୟ ମାତ୍ରକେ ଦେଇପାରିବେ ନାହିଁ। ଯେତେବେଳେ ଏଠାକୁ ଆସିବେ ସେତେବେଳେ ଜଣାପଡ଼ିବ। ତେଣୁ ତୁମେମାନେ ସଭିଙ୍କୁ କହିଥାଅ ଯେ ଏଠାକୁ ଆସି ବୁଝ। କେହି କେହି ବହୁତ ଜିଦି ଖୋର ହୋଇଥିଲେ କହିଥାନ୍ତି, ଆମକୁ କିଛି ଶୁଣିବାର ନାହିଁ। କେହି ତ ପୁଣି ଶୁଣିଥାନ୍ତି ମଧ୍ୟ, କେହି କେହି ପୁସ୍ତକ ନେଇଥାନ୍ତି, ଆଉ କେହି ନେଇନଥାନ୍ତି। ଏବେ ତୁମମାନଙ୍କର ବୁଦ୍ଧି କେତେ ବିଶାଳ ଦୂରଦୃଷ୍ଟି ସମ୍ପନ୍ନ ହୋଇଯାଇଛି। ତିନି ଲୋକକୁ ତୁମେମାନେ ଜାଣିଛ, ମୂଳ ବତନ ଯାହାକୁ ନିରାକାରୀ ଦୁନିଆ କୁହାଯାଉଛି, ବାକି ସୂକ୍ଷ୍ମ ବତନରେ କିଛି ବି ନାହିଁ। ସମ୍ପର୍କ କେବଳ ମୂଳ ବତନ ଏବଂ ସ୍ଥୂଳ ବତନ ସହିତ ରହିଛି, ବାକି ସୂକ୍ଷ୍ମ ବତନ ତ ଅଳ୍ପ ସମୟ ପାଇଁ ରହିଥାଏ। ଆତ୍ମା ମାନେ ତ ସବୁ ଉପରୁ ଏଠାକୁ ଆସିଥାନ୍ତି ପାଠ ବଜାଇବା ପାଇଁ। ଏହି ସୃଷ୍ଟିରୂପୀ ବୃକ୍ଷରେ ସବୁ ଧର୍ମର କ୍ରମାନୁସାରେ ରହିଛି। ଏହା ହେଉଛି ମନୁଷ୍ୟ ଆତ୍ମା ମାନଙ୍କର ବୃକ୍ଷ ଏବଂ ବିଲକୁଲ ସଠିକ ରୂପେ ରହିଛି, କିଛି ବି ଆଗ ପଛ ହୋଇପାରିବ ନାହିଁ, ନା ଆତ୍ମା ମାନେ ଆଉ କୌଣସି ଜାଗାରେ ରହିପାରିବେ। ଆତ୍ମା ମାନେ ବ୍ରହ୍ମ ମହତତ୍ତ୍ୱରେ ଠିଆ ହୋଇଥାନ୍ତି, ଯେଭଳି ତାରା ମାନେ ଆକାଶରେ ଛିଡ଼ା ହୋଇଛନ୍ତି। ଏଇ ତାରା ସବୁ ତ ଦୂରରୁ ଛୋଟ ଛୋଟ ଦେଖାଯାଇଥାଏ, କିନ୍ତୁ ଆକାରରେ ତ ବଡ଼ ଅଟନ୍ତି। କିନ୍ତୁ ଆତ୍ମା ତ ନା ଛୋଟ ନା ବଡ଼ ହୋଇଥାଏ, ନା ତାର ବିନାଶ ହୋଇଥାଏ। ତୁମେମାନେ ହିଁ ସୁବର୍ଣ୍ଣ ଯୁଗକୁ ଯାଇଥାଅ, ପୁଣି ଲୌହ ଯୁଗରେ ଆସିଥାଅ। ପିଲାମାନେ ଜାଣୁଛନ୍ତି ଯେ ଆମେ ସୁବର୍ଣ୍ଣ ଯୁଗରେ ଥିଲୁ, ଏବେ ଲୌହ ଯୁଗକୁ ଆସିଗଲୁ। ଆତ୍ମାର କୌଣସି ମୂଲ୍ୟ ରହିଲା ନାହିଁ। ଯଦିଓ ମାୟାର ପ୍ରଲୋଭନ କେତେ ବି ରହିଥାଉ, କିନ୍ତୁ ଏହା ହେଉଛି ରାବଣର ସୁବର୍ଣ୍ଣ ଯୁଗ, ତାହା ହେଉଛି ଈଶ୍ୱରୀୟ ସୁବର୍ଣ୍ଣ ଯୁଗ। ମନୁଷ୍ୟ କହୁଛନ୍ତି 6-7 ବର୍ଷରେ ଏତେ ଶସ୍ୟ ହେବ ଯାହାକି ବର୍ଣ୍ଣନା କରି ହେବ ନାହିଁ। ଦେଖ ସେମାନଙ୍କର ପ୍ଲାନ ବା ଯୋଜନା କଣ, ଆଉ ତୁମମାନଙ୍କର ଯୋଜନା କଣ? ବାବା କହୁଛନ୍ତି, ମୋର ଯୋଜନା ହେଉଛି ପୁରୁଣାକୁ ନୂଆ କରିବା। ତୁମମାନଙ୍କର ଗୋଟିଏ ହିଁ ଯୋଜନା ରହିଛି। ଜାଣିଛ ଯେ ବାବାଙ୍କର ଶ୍ରୀମତ ଅନୁସାରେ ଆମେ ନିଜର ବର୍ଷା ନେଉଛୁ। ବାବା ରାସ୍ତା ବତାଉଛନ୍ତି, ଶ୍ରୀମତ ଦେଉଛନ୍ତି, ତାଙ୍କରି ସ୍ମୃତିରେ ରହିବା ପାଇଁ ମତ ଦେଉଛନ୍ତି। ମତ ଅକ୍ଷର ତ ରହିଛି ନା, ସଂସ୍କୃତ ଭାଷା ତ ବାବା କହୁନାହାନ୍ତି, ବାବା ତ ହିନ୍ଦୀରେ ହିଁ ବୁଝାଉଛନ୍ତି। ଭାଷା ତ ଅନେକ ରହିଛି ନା, ଅନୁବାଦକାରୀ ଥାନ୍ତି ଯେଉଁମାନେ ଶୁଣି ପୁଣି ଶୁଣାଇଥାନ୍ତି। ହିନ୍ଦୀ ଓ ଇଂରାଜୀ ତ ବହୁତ ଜାଣିଛନ୍ତି, ପଢୁଛନ୍ତି। ବାକି ମାତା ମାନେ ଯେଉଁମାନେ ଘରେ ରହୁଛନ୍ତି ସେମାନେ ଏତେ ପଢି ନାହାନ୍ତି। ଆଜିକାଲି ବିଦେଶରେ ଇଂରାଜୀ ଶିଖିଥାନ୍ତି, ତେବେ ପୁଣି ଏଠାକୁ ଆସିଲେ ବି ଇଂରାଜୀ କହିଥାନ୍ତି, ହିନ୍ଦୀ କହି ପାରନ୍ତି ନାହିଁ। ଘରକୁ ଆସିଲେ ତ ମାଙ୍କ ସହିତ ଇଂରାଜୀରେ କଥାବାର୍ତ୍ତା କରିବାରେ ଲାଗି ପଡନ୍ତି। ସେ ବିଚାରି ଦ୍ୱନ୍ଦ୍ୱରେ ପଡି କହିଥାନ୍ତି ଯେ ମୁଁ ଇଂରାଜୀରୁ କଣ ବୁଝିବି। ପୁଣି ତାଙ୍କୁ ଖଣ୍ଡି ଖଣ୍ଡି ହିନ୍ଦୀ ଶିଖିବାକୁ ପଡିଥାଏ। ସତ୍ୟ ଯୁଗରେ ତ ଏକ ରାଜ୍ୟ ଏକ ଭାଷା ଥିଲା, ଯାହାର ଏବେ ପୁଣି ଥରେ ସ୍ଥାପନା ହେଉଛି। ପ୍ରତି 5000 ବର୍ଷ ପରେ ଏହି ସୃଷ୍ଟିର ଚକ୍ର କିପରି ଘୁରୁଛି ତାହା ବୁଦ୍ଧିରେ ରହିବା ଦରକାର। ବର୍ତ୍ତମାନ ଏକମାତ୍ର ବାବାଙ୍କର ହିଁ ସ୍ମୃତିରେ ରହିବାର ଅଛି। ଏଠାରେ ତୁମମାନଙ୍କୁ ଭଲ ଫୁରସତ ମିଳିଛି। ସକାଳେ ସ୍ନାନ ଆଦି କରି ବାହାରେ ଚାଲିବା ବୁଲିବାରେ ବଡ ମଜା ଆସିଥାଏ। ସେହିଭଳି ବୁଦ୍ଧିରେ ଏହି ସ୍ମୃତି ରହୁ କି ଆମେ ସବୁ ପାଠଧାରୀ ଅଟୁ, ଏହା ବି ଏବେ ସ୍ମୃତିରେ ଆସିଛି। ବାବା ଆମକୁ 84 ଜନ୍ମର ଚକ୍ରର ରହସ୍ୟ ବତାଉଛନ୍ତି। ଆମେ ସତୁ ପ୍ରଧାନ ଥିଲୁ, ଏହା ବଡ଼ ଖୁସିର କଥା ଅଟେ। ମନୁଷ୍ୟ କେବଳ ଭ୍ରମଣ କରି ଚାଲିଛନ୍ତି, କରି ସେମାନଙ୍କର କିଛି ବି ପ୍ରାପ୍ତି ହେଉନାହିଁ। ତୁମେମାନେ ତ ବହୁତ ରୋଜଗାର କରୁଛ, ବୁଦ୍ଧିରେ ସୃଷ୍ଟି ଚକ୍ର ମଧ୍ୟ ଘୁରାଉଥାଅ ଏବଂ ବାବାଙ୍କୁ ମନେ ପକାଉଥାଅ। ରୋଜଗାର କରିବା ପାଇଁ ବାବା ବହୁତ ଭଲ ଭଲ ଯୁକ୍ତି ବତାଉଛନ୍ତି। ଯେଉଁ ପିଲାମାନେ ଜ୍ଞାନର ବିଚାର ସାଗର ମନ୍ଥନ କରିନଥାନ୍ତି ସେମାନଙ୍କ ବୁଦ୍ଧିରେ ମାୟା ଖିଟ୍ଫିଟ୍ କରିଦେଇଥାଏ, ସେହିମାନଙ୍କୁ ହିଁ ମାୟା ହଇରାଣ କରିଥାଏ। ଅନ୍ତରରେ ଏକଥା ବିଚାର କର ଯେ ଆମେ ଏହି ଚକ୍ର କିପରି ଲଗାଇଲୁ, ସତ୍ୟ ଯୁଗରେ ଏତେ ଜନ୍ମ ନେଲୁ, ପୁଣି ତଳକୁ ଖସି ଆସିଲୁ, ଏବେ ପୁଣି ସତୁ ପ୍ରଧାନ ହେବାର ଅଛି। ବାବା କହୁଛନ୍ତି ଯେ ମତେ ମନେ ପକାଅ, ତେବେ ସତୁ ପ୍ରଧାନ ହୋଇଯିବ। ଚାଲିଲା ବୁଲିଲା ବେଳେ ବୁଦ୍ଧିରେ ବାବାଙ୍କର ସ୍ମୃତି ରହିଲେ ମାୟାର ଖିଟ୍ଖିଟ୍ ସମାପ୍ତ ହୋଇଯିବ, ଆଉ ତୁମମାନଙ୍କର ବହୁତ ବହୁତ ଫାଇଦା ହେବ। ଯଦିଓ ସ୍ତ୍ରୀ ପୁରୁଷ ସାଥୀ ହୋଇ ଯାଉଛ, ପ୍ରତ୍ୟେକଙ୍କୁ ଉଚ୍ଚ ପଦ ପ୍ରାପ୍ତି କରିବା ପାଇଁ ନିଜେ ନିଜ ପାଇଁ ମେହନତ କରିବାକୁ ହେବ। ଏକାକି ଯିବାରେ ତ ବହୁତ ହିଁ ମଜା ରହିଛି, ନିଜର ହିଁ ଧୁନରେ ରହିବେ, ଅନ୍ୟ କେହି ସାଥିରେ ଥିବେ ତ ବୁଦ୍ଧି ଇଆଡେ ସିଆଡେ ଯିବ। ଏହା ତ ବହୁତ ସହଜ, ବଗିଚା ଆଦି ତ ସବୁ ଜାଗାରେ ରହିଛି। ଇଞ୍ଜିନିୟର ହୋଇଥିଲେ ତାଙ୍କର ଏହି ଚିନ୍ତନ ଚାଲିବ ଯେ ଏଠାରେ ପୁଲ ତିଆରି କରିବାକୁ ହେଲା, ତିଆରି କରିବାର ଅଛି, ଏହା କରିବାର ଅଛି। ବୁଦ୍ଧିରେ ଯୋଜନା ଆସିଯାଇଥାଏ। ତୁମେମାନେ ମଧ୍ୟ ଘରେ ବସି ବୁଦ୍ଧିକୁ ନୂଆ ଦୁନିଆରେ ଲଗାଅ, ଏହି ଅଭ୍ୟାସ ଜାରି ରଖ, ତେବେ ଯାଇ ତୁମ ଭିତରେ ଏହି ବହୁତ ଚିନ୍ତନ ସର୍ବଦା ଚାଲୁ ରହିବ। ପାଠ ପଢିବା ସହ ଧନ୍ଦା ଆଦି ମଧ୍ୟ କରିବାକୁ ହେବ। ବୁଢା ଯବାନ ପିଲା ଆଦି ସମସ୍ତଙ୍କୁ ପବିତ୍ର ହେବାର ଅଛି। ବାବାଙ୍କ ଠାରୁ ସମ୍ପତ୍ତି ନେବାର ଅଧିକାର ଆତ୍ମାର ରହିଛି। ପିଲାମାନଙ୍କ ମଧ୍ୟରେ ଛୋଟ ଅବସ୍ଥାରେ ଯଦି ଏହି ଜ୍ଞାନର ବୀଜ ପଡିବ ତେବେ ବହୁତ ଭଲ। ଆଧ୍ୟାତ୍ମିକ ଜ୍ଞାନ, ଆଧ୍ୟାତ୍ମିକ ବିଦ୍ୟା ଆଉ କେହି ଶିଖାଇ ପାରିବେ ନାହିଁ। ତୁମର ଏହି ଯେଉଁ ଆଧ୍ୟାତ୍ମିକ ବିଦ୍ୟା ରହିଛି, ବାବା ହିଁ ଆସି ତାହାକୁ ପଢାଉଛନ୍ତି। ଦୁନିଆର ସ୍କୁଲରେ ଲୌକି ବିଦ୍ୟା ମିଳିଥାଏ ଓ ଅନ୍ୟ ସତ୍ସଙ୍ଗରେ ଶାସ୍ତ୍ର ବିଦ୍ୟା ମିଳିଥାଏ, କିନ୍ତୁ ଏହା ହେଉଛି ରୁହାନୀ ବିଦ୍ୟା ଯାହା ତୁମମାନଙ୍କୁ ଭଗବାନ ପଢାଉଛନ୍ତି। ଏହା ବିଷୟରେ କାହାକୁ ବି ଜଣା ନାହିଁ। ଏହାକୁ କୁହାଯାଏ ଆଧ୍ୟାତ୍ମିକ ଜ୍ଞାନ, ଯାହାକୁ ଆତ୍ମା ଆସି ପଢାଇଥାନ୍ତି। ତାଙ୍କର ଆଉ କୌଣସି ନାମ ରଖାଯାଇ ପାରିବ ନାହିଁ, ଏହା ତ ସ୍ୱୟଂ ବାବା ଆସି ପଢାଉଛନ୍ତି। ଭଗବାନ ବା ଚଟନା, ଭଗବାନ ଥରେ ମାତ୍ର ଏହି ସମୟରେ ଆସି ବୁଝାଇଥାନ୍ତି। ଏହାକୁ ଆତ୍ମିକ ଜ୍ଞାନ କୁହାଯାଏ। ଶାସ୍ତ୍ର ବିଦ୍ୟା ତ ଅଲଗା, ତୁମମାନଙ୍କୁ ଜଣା ଅଛି ଗୋଟିଏ ହେଉଛି ଲୌକିକ କଲେଜରେ ପାଠ ପଢିଲେ ଲୌକିକ କଲେଜରେ ଜ୍ଞାନ, ଅନ୍ୟଟି ଆଧ୍ୟାତ୍ମିକ ଶାସ୍ତ୍ର ଜ୍ଞାନ, ତୃତୀୟରେ ହେଉଛି ଏହି ରୁହାନୀ ଜ୍ଞାନ। ଯଦିଓ କେତେ ବି ବଡ ବଡ ଡକ୍ଟର ଅଫ୍ ଫିଲୋସଫି ଅର୍ଥାତ ଦାର୍ଶନିକ ହୋଇଥାନ୍ତୁ, କିନ୍ତୁ ସେମାନେ ଶାସ୍ତ୍ରର କଥା କହିଥାନ୍ତି। ତୁମମାନଙ୍କର ଏହି ଜ୍ଞାନ ବିଲକୁଲ ଅଲଗା। ଏହି ଆଧ୍ୟାତ୍ମିକ ଜ୍ଞାନ ଆଧ୍ୟାତ୍ମିକ ପିତା ସମସ୍ତ ଆତ୍ମାମାନଙ୍କର ଯେ ପିତା ଅଟନ୍ତି ସେ ପଢାଉଛନ୍ତି। ତାଙ୍କର ମହିମା ହେଉଛି ଶାନ୍ତି ସୁଖର ସାଗର। ଶ୍ରୀକୃଷ୍ଣଙ୍କର ମହିମା ବିଲକୁଲ ଅଲଗା, ଗୁଣ ସମ୍ପନ୍ନ, ଆଧ୍ୟାତ୍ମିକ ଗୁଣ ସମ୍ପନ୍ନ। କୃଷ୍ଣଙ୍କର ମହିମା ବିଲକୁଲ ଅଲଗା, ଗୁଣ ଅବଗୁଣ ମନୁଷ୍ୟ ଭିତରେ ରହିଥାଏ ଯାହା ସେମାନେ ଉଚ୍ଚାରଣ କରି କହି ଚାଲିଥାନ୍ତି। ବାବାଙ୍କ ମହିମାକୁ ନେଇ ଯଥାର୍ଥ ରୀତି ତୁମେ ଜାଣିଛ। ସେମାନେ ତ କେବଳ ଶୁଆ ପରି ଗାୟନ କରୁଛନ୍ତି, ଅର୍ଥ କିଛି ଜାଣିନାହାନ୍ତି। ତେଣୁ ପିଲାମାନଙ୍କୁ ନିଜର ଉନ୍ନତି ବିଷୟରେ ବାବା ରାୟ ଦେଉଛନ୍ତି। ପୁରୁଷାର୍ଥ କରି ଚାଲିଲେ ପକ୍କା ହୋଇଯିବ। ପୁଣି ଅଫିସରେ କାମ କରିବା ସମୟରେ ମଧ୍ୟ ଏହି ସ୍ମୃତି ଆସିବ, ଈଶ୍ୱରଙ୍କର ସ୍ମୃତି ରହିବ। ମାୟାର ସ୍ମୃତି ତ ଅଧା କଳ୍ପ ଚାଲିଲା, ଏବେ ବାବା ଯଥାର୍ଥ ରୀତି ବସି ବୁଝାଉଛନ୍ତି। କିନ୍ତୁ ନିଜକୁ ଦେଖ, ଆମେ କଣ ଥିଲୁ, ଏବେ କଣ ହୋଇଯାଇଛୁ। ପୁଣି ବାବା ଆମକୁ ଏପରି ଦେବତା କରୁଛନ୍ତି। ଏହି ଜ୍ଞାନ ତୁମେ ସନ୍ତାନ ମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣୁଛ। ପ୍ରଥମେ କେବଳ ଭାରତ ହିଁ ଥିଲା, ଭାରତକୁ ହିଁ ବାବା ମଧ୍ୟ ଆସିଥାନ୍ତି ଅଭିନୟ କରିବା ପାଇଁ। ତୁମେମାନେ ମଧ୍ୟ ଆଦି ସନାତନ ଦେବୀ ଦେବତା ଧର୍ମର ଅଟନା, ତୁମମାନଙ୍କୁ ପବିତ୍ର ହେବାର ଅଛି, ନଚେତ ପଛରେ ଆସିବ, ପୁଣି କି ସୁଖ ପାଇବ। ଯଦି ଭକ୍ତି ବେଶୀ କରିନଥିବ ତେବେ ଆସିବ ନାହିଁ। ବାବା ବୁଝିଯିବେ ଯେ ଇଏ ଏତେ ଜ୍ଞାନ ଧାରଣ କରିପାରିବେ ନାହିଁ, ବୁଝି ତ ପାରିବେ ନା, ବହୁତ ମେହନତ କରୁଛନ୍ତି। ସେଥିରୁ ମଧ୍ୟ କେହି କୁଟିକରେ ଗୋଟିଏ ବାହାରୁଛନ୍ତି, କିନ୍ତୁ ଏଥିରେ କୌଣସି ଅଟକି ଯିବାର ନାହିଁ। ପରିଶ୍ରମ ତ କରିବାକୁ ହେବ, ପରିଶ୍ରମ ବିନା କଣ କିଛି ମିଳିବ କି। ପ୍ରଜା ତ ତିଆରି ହୋଇ ଚାଲିଛନ୍ତି ବାବା, ପିଲାମାନଙ୍କର ଉନ୍ନତି ଆଉ ସ୍ମୃତି ବଢାଉଛନ୍ତି। ସନ୍ତାନ ମାନେ ଯଦି ନିଜର ଉନ୍ନତି କରିବାର ଅଛି ତ ସକାଳୁ ସକାଳୁ ଉଠି ସ୍ନାନ ଆଦି କରି ଏକାନ୍ତରେ ଯାଇ ଚକର ଲଗାଅ, କିମ୍ବା ବସିଯାଅ। ସୁସ୍ଥତା ପାଇଁ ଚାଲିବା ମଧ୍ୟ ଦରକାର। ବାବା ବି ମନେ ପଡିବେ ଏବଂ ଡ୍ରାମାର ରହସ୍ୟ ମଧ୍ୟ ବୁଦ୍ଧିରେ ରହିବ। ଦେଖ କେତେ ପ୍ରାପ୍ତି ହେଉଛି। ଏହା ପ୍ରକୃତ ରୋଜଗାର ଅଟେ। କର୍ମ ଧନ୍ଦା କରି ସାରିବା ପରେ ଏହି ପ୍ରାପ୍ତି ପାଇଁ ଚିନ୍ତା କର। ଏହା କୌଣସି କଠିନ କାର୍ଯ୍ୟ ନୁହେଁ। ବ୍ରହ୍ମା ବାବା ତାଙ୍କର ସମ୍ପୂର୍ଣ୍ଣ ଜୀବନର କାହାଣୀ ଲେଖିଥାନ୍ତି। ଆଜି ଏତିକି ସମୟରେ ଉଠିଲି, ପୁଣି ଏହା କରିଲି ବୁଝାଇଥାନ୍ତି ଯେ ପରବର୍ତ୍ତୀ ସମୟରେ ତାଙ୍କ ପଛରେ ପିଲାମାନେ ପଢିକରି ଶିଖିବେ। ବଡ ବଡ଼ ବ୍ୟକ୍ତିମାନଙ୍କର ଜୀବନ କାହାଣୀ ପଢିଥାନ୍ତି ନା, ପିଲାମାନଙ୍କ ପାଇଁ ଲେଖିଥାନ୍ତି। ପୁଣି ପିଲାମାନେ ମଧ୍ୟ ଘରେ ଏପରି ଭଲ ସ୍ୱଭାବର ହୋଇଯାଆନ୍ତି। ଏବେ ତୁମ ପିଲାମାନଙ୍କୁ ପୁରୁଷାର୍ଥ କରି ସତ୍ୱପ୍ରଧାନ ହେବାକୁ ପଡିବ। ସତ୍ୱପ୍ରଧାନ ଦୁନିଆର ପୁଣି ଥରେ ରାଜତ୍ୱ ନେବାର ଅଛି। ଡ୍ରାମା ଅନୁସାରେ ତୁମେମାନେ ଜାଣୁଛ ଯେ କଳ୍ପ କଳ୍ପ ଆମେ ରାଜ୍ୟ ନେଉଛୁ ଏବଂ ପୁଣି ହରାଉଛୁ। ତୁମମାନଙ୍କ ବୁଦ୍ଧିରେ ଏହା ସବୁ ଅଛି। ଏହା ହେଉଛି ନୂଆ ଦୁନିଆ, ନୂଆ ଧର୍ମ ପାଇଁ ନୂଆ ଜ୍ଞାନ। ସେଥିପାଇଁ ମିଠା ମିଠା ସନ୍ତାନ ମାନଙ୍କୁ ପୁଣି ଥରେ ବୁଝାଯାଉଛି ଯେ ଜଲ୍ଦି ଜଲ୍ଦି ପୁରୁଷାର୍ଥ କର। ଶରୀର ଉପରେ ଭରସା ନାହିଁ। ଆଜିକାଲି ମୃତ୍ୟୁ ବହୁତ ହୋଇଯିବ। ସହଜରେ ସେଠାରେ ରହିବେ। ସେଠାରେ ଅମର ଲୋକରେ ଏଭଳି ମୃତ୍ୟୁ କେବେ ହୋଇନଥାଏ। ଏଠାରେ ତ ବସି ବସି ଦେଖ କିଭଳି ମରିଯାଉଛନ୍ତି। ତେଣୁ ନିଜର ପୁରୁଷାର୍ଥ କରାଇ ଚାଲ, କ୍ରମଶଃ ଜମା କରି ଚାଲ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ୟାହାତ ଓର ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ବୁଦ୍ଧିକୁ ଜ୍ଞାନ ରତ୍ନରେ ବ୍ୟସ୍ତ ରଖିବାର ଅଭ୍ୟାସ କରିବାକୁ ହେବ। ଯେତେବେଳେ ବି ସମୟ ମିଳୁଛି ଏକାନ୍ତରେ ଯାଇ ବିଚାର ସାଗର ମନ୍ଥନ କରିବାକୁ ହେବ। ବାବାଙ୍କୁ ମନେ ପକାଇ ପ୍ରକୃତ ରୋଜଗାର ଜମା କରିବାକୁ ହେବ। ନମ୍ବର 2 ଦୂରଦୃଷ୍ଟି ସମ୍ପନ୍ନ ହୋଇ ଏହି ବେହଦର ନାଟକକୁ ଠିକ ଭାବରେ ବୁଝିବାକୁ ହେବ। ସମସ୍ତ ପାଠଧାରୀଙ୍କର ପାଠକୁ ସାକ୍ଷୀ ହୋଇ ଦେଖିବାକୁ ହେବ। ବରଦାନ ମଧୁରତାର ବରଦାନ ଦ୍ୱାରା ସର୍ବଦା ଆଗକୁ ବଢୁଥିବା ଶ୍ରେଷ୍ଠ ଆତ୍ମା ହୁଅ। ମଧୁରତା ଏଭଳି ବିଶେଷ ଧାରଣା ଅଟେ ଯାହାକି ଟାଙ୍ଗରା ଭୂମିକୁ ମଧ୍ୟ ମଧୁର କରିଦେଇପାରେ। ଯଦି କାହାକୁ ବି 2 ପାଇଁ ମିଠା ଦୃଷ୍ଟି ଦେଇଦେବ, ମିଠା ବାଣୀ ଶୁଣାଇଦେବ, ତେବେ କୌଣସି ଆତ୍ମାକୁ ମଧ୍ୟ ସବୁଦିନ ପାଇଁ ଭରପୁର କରିପାରିବ ନାହିଁ। ତୁମର 2 ମିଠା ଦୃଷ୍ଟି ବା ମିଠା ବାଣୀ ସେହି ଆତ୍ମାର ସୃଷ୍ଟିକୁ ବଦଳାଇ ଦେବ। ତୁମର 2 ମଧ୍ୟରୁ ବାଣୀ ମଧ୍ୟ ସଦାକାଳ ପାଇଁ ସେମାନଙ୍କୁ ପରିବର୍ତ୍ତନ କରିବାର ନିମିତ୍ତ ହୋଇଯିବ। ସେଥିପାଇଁ ମଧୁରତାର ବରଦାନକୁ ସର୍ବଦା ସାଥିରେ ରଖିଥାଅ। ମଧୁରତା ତ ନିଜେ ସର୍ବଦା ମିଠା ହୋଇ ରୁହ ଏବଂ ସମସ୍ତଙ୍କୁ ମିଠା କରାଅ। ଆଜିର ଯୋଗାନ ଯଦି ପ୍ରତ୍ୟେକ ପରିସ୍ଥିତିରେ ରାଜି ଅର୍ଥାତ୍ ସନ୍ତୁଷ୍ଟ ରହିବ, ତେବେ ରାଜଯୁକ୍ତ ଅର୍ଥାତ୍ ରହସ୍ୟର ଜ୍ଞାନ ହୋଇଯିବ। ଅବ୍ୟକ୍ତି ସାରା ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଯେତେବେଳେ ଅନ୍ୟ ସବୁ ସଂକଳ୍ପ ଶାନ୍ତ ହୋଇଯାଇଥାଏ, କେବଳ ବାବା ବାବା ଆଉ ମୁଁ ଏହିଭଳି ମିଳନର ଅନୁଭୂତିର ସଂକଳ୍ପ ହିଁ ରହିଥାଏ, ତେବେ ଯାଇ ସଂକଳ୍ପ ଶକ୍ତି ଜମା ହୋଇଥାଏ ଏବଂ ଯୋଗ ଶକ୍ତିଶାଳୀ ହୋଇଯାଏ। ସେଥିପାଇଁ ସମାହିତ କରିବାର ଶକ୍ତି ବା ଏକତ୍ରୀକରଣର ଶକ୍ତିକୁ ଧାରଣ କର। ତୁମର ସଂକଳ୍ପ ଉପରେ ଶକ୍ତିଶାଳୀ ବ୍ରେକ୍ ଲାଗିପାରୁଥିବ, ଢିଲା ହେଉନଥିବ। ଯଦି ଗୋଟିଏ ସେକେଣ୍ଡ ପରିବର୍ତ୍ତେ ଅଧିକ ସମୟ ଲାଗୁଛି ତେବେ ସମାହିତ କରିବାର ଶକ୍ତି ଦୁର୍ବଳ ଅଛି। ଓମ୍ ଶାନ୍ତି।